आकाशवाणी संबलपुर आंचलिक खबर पढ़ुछन भारत गौरव दास जुहार। पहला मुख्य खबर, राइजे आयुष्मान भारत प्रधानमंत्री जन आरोग्य योजना शुभारंभ कले केन्द्र स्वास्थ्य मंत्री जेपी नड्डा। राइजे खूब जल्दी शुभारंभ हवा आउ दुईटा मेडिकल कॉलेज, सूचना देले मुख्यमंत्री। राज्य सरकारी कर्मचारी मानकर लागि 2% महंगा भत्ता बढ़ाले सरकार। और ओडिया पक्ष पालन 11 नंबर दिने आईच राइजे पालन हला जुव लेखक सम्मिलनी। एथर पूरा खबर, आयुष्मान भारत प्रधानमंत्री जन आरोग्य योजना इन्सुरांस योजना नुहे, इटा गुटे एश्योरांस योजनाए बोली केन्द्र स्वास्थ्य मंत्री जगत प्रकाश नड्डा कहिछन। कटक बालीजात्रा पड़ियाठाने आयुष्मान भारत योजना, गोपबंधु जन आरोग्य योजना, आयुष्मान वयोवंदना योजनार शुभारंभ करी केन्द्रमंत्री श्री नड्डा कहिछन, देशर गरीब लोक चिकित्सा करबार लागि योजनाथि केनसी इन्सुरांस कंपनी निष्पत्ति नाइ निए, देशर 30,000 नु अधिका हस्पिटाल इतार निष्पत्ति नेबे।
या जन आरोग्य योजना दुनिया की सबसे बड़ी स्वास्थ्य योजना है, दुनिया की सबसे बड़ी योजना। और एक बात याद रखिएगा, ये इंश्योरेंस योजना नहीं है, ये अश्योरेंस योजना है। और अश्योरेंस योजना का मतलब ये होता है कि कोई इंश्योरेंस की कंपनी आकर के तय नहीं करेगी कि इसको दवाई देनी है कि नहीं देनी है, दवा का पैसे का भुगतान होगा कि नहीं होगा, इसको तय देश के 30,000 हॉस्पिटल के डॉक्टर करेंगे और जिसको तय कर देंगे उसका मुफ्त इलाज करने का काम भारत सरकार करेगी। यह हमको ध्यान में।
आयुष्मान भारत योजनार शुभारंभ सहित केन्द्र स्वास्थ्य मंत्री श्री नड्डा कटक शिशु भवन नुआ कोठा उद्घाटन करिछन। कार्यक्रम थी मुख्यमंत्री मोहन चरण माझी जोग देकरी कहिछन, राइजे खूब जल्दी 5,374 डाक्तर दंत चिकित्सक पदवी पूरण करा। गला 10 बचर भितरे 3टा खेपे 4,000 डाक्तर आर स्वास्थ्यकर्मी पदवी पूरण कराई। इ बछर बजेट थी आउ 4टा जिला न नुआ मेडिकल कॉलेज स्थापना लागि व्यवरा देछे। आउ किछि दिन भितरे आउ 2टा मेडिकल कॉलेज उद्घाटन हेबाके जाउछे। राज्यवासींकु विश्वस्तरीय चिकित्सा सुविधा जुगाबार लागि राज्य सरकार सबु पदक्षेप नेउछन बोली मुख्यमंत्री श्री माझी कहिछन।
सार्वजनिक गुणात्मक स्वास्थ्य सेवा सामाजिक आर्थिक एक प्रगतिर ये होची मूल भित्ति। आउ सेथिपाई शारीरिक मानसिक सुस्थता नागरिक मानंकु कार्यक्रम आत्मविश्वासी और स्वाभिमान करिव एवं स्वाभिमानी नागरिक माने ही समृद्धिर स्वप्न को साकार करिवे। आउ सेथिपाई यशस्वी प्रधानमंत्री श्री मोदी जी सारा देश रे आयुष्मान भारत प्रधानमंत्री जन आरोग्य योजना को ये आरंभ करिथिले।
कार्यक्रम थी केन्द्रमंत्री जुएल ओराम, दुही उपमुख्यमंत्री कनक बर्धन सिंहदेव आर प्रभाती परिडा, स्वास्थ्यमंत्री डॉक्टर मुकेश महलिंग सहित मंत्रिमंडल सदस्य दलियो सांसद आर विधायक मैंने जोग देते। इन जनई दीजिए जे योजना थी राज्यर 1,03,00,000 परिवार 3,50,00,000 लोक महालिया चिकित्सा सुविधा पाइपारे। फी हिताधिकारी दुही योजना लगी गोटे लेखा स्वास्थ्य कार्ड दिजा। आयुष्मान वयोवंदना योजना थी 70 बछर नुका बयस 23,13,000 हिताधिकारी अलगा कार्ड पाए। योजना मानके हिताधिकारी मैंने देशर 29,000 नु अधिका सरकारी आर पंजीकृत बेसरकारी डाक्तरखाना मानके महालिया चिकित्सा सुविधा पाइपारे। राज्यर 1,405 स्वास्थ्यकेन्द्र न आयुष्मान भारत प्रधानमंत्री जन आरोग्य योजनार राज्यस्तरीय शुभारंभ कार्यक्रम सीधा प्रसारण देखार सहित स्वास्थ्य कार्ड बंटाइला। संबलपुर गंगाधर मेहर विश्वविद्यालय प्रेक्षालयठाने योजनार शुभारंभ कार्यक्रम हो। विधायक जयनारायण मिश्र, जिलापाल सिद्धेश्वर बलिराम बंदर, भारप्राप्त जिला मुख्य चिकित्सा अधिकारी डाक्टर अशोक दास आर भिन भिन अधिकारी जोगदेकर हिताधिकारी स्वास्थ्य कार्ड बांटिथिले। इ अवसर जिलापाल योजनार 3टा सचेतनता रथर शुभारंभ करिछन। जिलार भिन भिन स्वास्थ्यकेन्द्र भिल समान कार्यक्रम आयोजन होता। बौद्ध जिला जहापंगठाने जिलास्तरीय स्वास्थ्य कार्ड शुभारंभ कार्यक्रम थी बौद्ध विधायक सरोज कुमार प्रधान मुख्य अतिथि भाव जोगदेकर हिताधिकारी कार्ड बांटिछन। पलसागोरा स्वास्थ्यकेन्द्र होता कार्यक्रम थी कंटामाल विधायक कन्हई चरण डांग जोगदेकर स्वास्थ्य कार्ड बांटिछन। जिलार 12टा जाक स्वास्थ्यकेन्द्र कार्ड बंटाई। सुवर्णपुर जिला हर्डखोल साहजपीटा स्वास्थ्यकेन्द्र होता स्वास्थ्य कार्ड शुभारंभ कार्यक्रम थी बलांगीर सांसद संगीता कुमारी सिंहदेव जोगदेकर हिताधिकारी कार्ड बांटिछन। योजना थी जिलार 5 लाख 49,690 ଜନ ହିତାଧିକାରୀ ସାମିଲ ହୋଇଥିଲା ବେଲକେ ସେଥିର ଭିତରୁ ଆଜି 21ଟା ସ୍ୱାସ୍ଥ୍ୟକେନ୍ଦ୍ର 525 ଜଣଙ୍କୁ କାର୍ଡ ବଣ୍ଟାଯାଇଛି ବୋଲି ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ସୂଚନା ଦିଆଯାଇଛି। ନୂଆପଡ଼ା ଜିଲ୍ଲାର 17ଟା ଜାଗାନ ଆଜି ଆୟୁଷ୍ମାନ ଯୋଜନାର କାର୍ଡ ବଣ୍ଟାଯାଇଛି। ଖଡ଼ିଆଲ ବ୍ଲକ ତୁକ୍ଲାଠାରେ ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ ଯୋଗ ଦେଇକରି ହିତାଧିକାରୀମାନଙ୍କୁ କାର୍ଡ ବାଣ୍ଟିଛନ୍। ଏହି ଅବସରରେ ସଚେତନତା ରଥର ଶୁଭାରମ୍ଭ କରାଯାଇଥିଲା। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଠାରେ ହୋଇଥିବା ଆୟୁଷ୍ମାନ ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମଟି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଯୋଗ ଦେଇକରି ହିତାଧିକାରୀମାନଙ୍କୁ ସ୍ୱାସ୍ଥ୍ୟକାର୍ଡ ବାଣ୍ଟିଥିଲେ। ଏତାର ଛଡ଼ା ଜିଲ୍ଲାର 45ଟା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଭିଲ୍ ସ୍ୱାସ୍ଥ୍ୟକାର୍ଡ ବଣ୍ଟାଯାଇଥିଲା। ଯୋଜନାଟି ଜିଲ୍ଲାର 14 ଲକ୍ଷରୁ ଅଧିକ ହିତାଧିକାରୀ ଲାଭ ପାଇବେ ବୋଲି ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ରାଜ୍ୟ ସରକାରୀ କର୍ମଚାରୀମାନଙ୍କର ମହଙ୍ଗା ଭତ୍ତା 2% ବଢ଼େଇଥିବା ନେଇକରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଘୋଷଣା କରିଛନ୍। ଏତାର ଜରିଏ ସରକାରୀ କର୍ମଚାରୀମାନଙ୍କର ମହଙ୍ଗା ଭତ୍ତା 53-55% ବଢ଼ିଛି। ଏହି ବଢ଼ତି ମହଙ୍ଗା ଭତ୍ତା 2025 ଜାନୁଆରୀ 1 ତାରିଖରୁ ପିଛିଲା ଭାବେ ଲାଗୁ ହେବା। କର୍ମଚାରୀମାନେ ଏପ୍ରିଲ ମାସର ଦରମାଥି ନଗଦ ଆକାରରେ ସବୁ ବକାୟ ପାଇପାରିବେ। ଇତାର ସହିତ ପେନ୍ସନ୍ଭୋଗୀମାନଙ୍କର ଟିଆଇ ଭିଲ୍ 2% ବଢ଼ାଇଛି। ସେମାନେ ଭିଲ୍ ପିଛିଲା ହିସାବରେ ଜାନୁଆରୀ 1ରୁ ଭତ୍ତା ପାଇପାରିବେ। ଏଥି ରାଜ୍ୟର 8.5 ଲକ୍ଷ କର୍ମଚାରୀ ଆର୍ ପେନ୍ସନ୍ଭୋଗୀ ଲାଭ ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ରାଜ୍ୟ ସରକାର ଓଡ଼ିଶା ଦିବସ ପାଳନ ଦିନ ଓଡ଼ିଆ ପକ୍ଷ ପାଳନ କରୁଛନ୍। ଓଡ଼ିଶାର ସ୍ୱାଭିମାନ ଗୌରବ ପରିଚୟ କଳା ସଂସ୍କୃତିକୁ ନେଇକରି ଆଇବା 14 ତାରିଖ ତକ ଫି ଦିନ ଗୋଟିଏ ଖାସ୍ ଢଙ୍ଗେ ଇତାକେ ପାଳନ କରାଯାଉଛି। ଓଡ଼ିଆ ପକ୍ଷ ପାଳନର 11 ନମ୍ବର ଦିନେ ଆଜି ଯୁବ ଲେଖକ ସମ୍ମିଳନୀ କାର୍ଯ୍ୟକ୍ରମ ହେଉଛି। ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟ ଆଉ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଜୁଆନ ଲେଖକ ଆର୍ ପ୍ରତିଭାକୁ ନେଇକରି ଯୁବ ସୃଜନ ଉତ୍ସବମାନ ଆୟୋଜନ କରାଯାଇଛି। ଓଡ଼ିଆ ପକ୍ଷ ପାଳନ ଅବସରରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଜ୍ୟୋତିବିହାର ପ୍ରେକ୍ଷାଳୟଠାରେ ଓଡ଼ିଆ ପ୍ରବନ୍ଧ ଗଳ୍ପ ଆଉ କବିତା ଲିଖନ ପ୍ରତିଯୋଗିତା କରାଯାଇକରି କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ବୌଦ୍ଧ ଜିଲ୍ଲା ସଂଗ୍ରହାଳୟଠାରେ ଭିଲ୍ ଯୁବ ଲେଖକ ସମ୍ମିଳନୀ ହୋଇଯାଇଛି। କାର୍ଯ୍ୟକ୍ରମଟି ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ ଆଉ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଯୋଗ ଦେଇକରି ଜିଲ୍ଲାର ଭିନ୍ ଭିନ୍ ଇଲାକାର ଯୁବ ଲେଖକମାନଙ୍କୁ ସମ୍ମାନିତ କରିଥିଲେ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସରକାରୀ ମହିଳା ମହାବିଦ୍ୟାଳୟଠାରେ ଓଡ଼ିଆ ପକ୍ଷ ପାଳନ ଉଦ୍ୟ ହୋଇଥିବା ଯୁବ ଲେଖକ ସମ୍ମିଳନୀଟି ଜିଲ୍ଲାର ଭିନ୍ ଭିନ୍ ଇଲାକାରୁ ଆସିଥିବା ଛାତ୍ରଛାତ୍ରୀଙ୍କ ଭିତରେ ଗଳ୍ପ କବିତା ଆଉ ପ୍ରବନ୍ଧ ଲେଖା ପ୍ରତିଯୋଗିତା ହୋଇଥିଲା। କାର୍ଯ୍ୟକ୍ରମଟି ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ଡକ୍ଟର ନିବେଦିତା ନାଥ ଯୋଗ ଦେଇକରି ଓଡ଼ିଆ ଭାଷା ଆଉ ଜାତିକେ ନେଇକରି ନିଜର ଭିତରେ ଲୁକି ରହିଥିବା ଭଲ ପାଇବାରକେ ଜାଗ୍ରତ କରବାର ଲାଗି ଇଟା ଗୋଟିଏ ବର୍କସ୍ ମାଧ୍ୟମ ବୋଲି କହିଛନ୍। ଦେବଗଡ଼ ମହାବିଦ୍ୟାଳୟଠାରେ ଭିଲ୍ ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଭିତରେ ପ୍ରବନ୍ଧ କବିତା ଲିଖନ ପ୍ରତିଯୋଗିତା ହୋଇଥିଲା। ଏଥି ଜିଲ୍ଲାପାଳ କବୀନ୍ଦ୍ର ସାହୁ ଯୋଗ ଦେଇକରି ଭାଷା ସାହିତ୍ୟ ଆଉ ସଂସ୍କୃତିକେ ନିଜର ଚିରାଚରିତ ଜୀବନଶୈଳୀଥି ଉପଯୋଗ କରବାରକେ ପରାମର୍ଶ ଦେଇଥିଲେ। ସୁବର୍ଣ୍ଣପୁର ଜିଲ୍ଲା ସଂସ୍କୃତି ଭବନଠାରେ ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପ୍ରଧାନଙ୍କ ନେତୃତ୍ୱଟି ହୋଇଥିବା ଯୁବ ଲେଖକ ସମ୍ମିଳନୀ ଭିଲ୍ ଭିନ୍ ଭିନ୍ ପ୍ରତିଯୋଗିତା ହୋଇଥିଲା। ଏଥି 50ରୁ ଅଧିକ ଯୁବ ପ୍ରତିଭା ଯୋଗ ଦେଇକରି ଓଡ଼ିଆ ଭାଷା ସାହିତ୍ୟକେ ସମୃଦ୍ଧ କରବାର ଲାଗି ସଂକଳ୍ପ ନେଇଥିଲେ। ଭାରତୀୟ ନିର୍ବାଚନ କମିଶନଙ୍କ ତରଫରୁ ନୂଆଦିଲ୍ଲୀଠାରେ ଆଇଜ୍ ମିଡିଆ ନୋଡାଲ ଅଫିସର ସୋସିଆଲ ମିଡିଆ ନୋଡାଲ ଅଫିସର ଆଉ ଜିଲ୍ଲା ଜନସମ୍ପର୍କ ଅଧିକାରୀମାନଙ୍କର ଗୋଟିଏ ଦିନିକିଆ ଓରିଏଣ୍ଟେସନ କାର୍ଯ୍ୟକ୍ରମ ହୋଇଯାଇଛି। ନିର୍ବାଚନ ସମିତି ବିକଶିତ ଗଣମାଧ୍ୟମ ଆଉ ନିର୍ବାଚନ ଅଧିକାରୀମାନଙ୍କ ଭିତରେ ତାଲମେଲକେ ବଢ଼ାବାରଟା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ। ଏଥି 28ଟା ରାଜ୍ୟ ଆଉ 8ଟା କେନ୍ଦ୍ରଶାସିତ ଅଞ୍ଚଳର ଗଣମାଧ୍ୟମ ଅଧିକାରୀମାନେ ଯୋଗ ଦେଇଥିଲେ। ଖରା ସମିତି ପାନୀର ସମସ୍ୟାକେ ବିଭାଗୀୟ ଅଧିକାରୀମାନେ ତୁର୍ତ୍ତି ଧ୍ୟାନ ଦେବାରକେ ପଞ୍ଚାୟତିରାଜ ଆଉ ପାନୀୟ ଜଳମନ୍ତ୍ରୀ ରବି ନାରାୟଣ ନାୟକ କହିଛନ୍। ପାନୀର ସମସ୍ୟାର କେନ୍ସିଭିଲ୍ ଅଭିଯୋଗ ଆସିଲେ 7 ଦିନ ଭିତରେ ସମାଧାନ କରବାରକେ ମନ୍ତ୍ରୀ ଶ୍ରୀ ନାୟକ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ସମ୍ବଲପୁର ତପସ୍ୱିନୀ ପ୍ରେକ୍ଷାଳୟଠାରେ ଆଜି ଆନ୍ତଃ ଜିଲ୍ଲା ପେନ୍ସନ୍ ଅଦାଲତ ହୋଇଯାଇଛି। ଅଦାଲତଟି ଝାରସୁଗୁଡ଼ା ଦେବଗଡ଼ ସମ୍ବଲପୁର ଆର୍ ବରଗଡ଼ ଜିଲ୍ଲାର ଅବସରପ୍ରାପ୍ତ କର୍ମଚାରୀମାନଙ୍କର ଅବସର ସମୟର ବକେୟା ଆଉ ପେନ୍ସନ୍ ବାବଦ ଭିନ୍ ଭିନ୍ ସମସ୍ୟାର ସମାଧାନ କରାଯାଇଥିଲା। ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳ ଆଉ ସାଧାରଣ ପ୍ରଶାସନ ବିଭାଗର ସ୍ୱତନ୍ତ୍ର ସଚିବ ନିହାର ରଞ୍ଜନ ଦାସ ସହିତ ଅଲଗା କର୍ମଚାରୀମାନେ ଯୋଗ ଦେଇକରି ଅଭିଯୋଗମାନଙ୍କର ଶୁଣାଣି କରିଥିଲେ। ବଙ୍ଗୋପସାଗରନ ହୋଇଥିବା ଲଘୁଚାପ ବୋଲେ ରାଜ୍ୟର ଭିନ୍ ଭିନ୍ ଇଲାକାନ ଆଜିକାଲି ତକ ଘଡ଼ଘଡ଼ି ସାଙ୍ଗେ ବର୍ଷା ହୋଇପାରେ। ସୁନ୍ଦରଗଡ଼ ସହିତ ରାଜ୍ୟର 20ଟା ଜିଲ୍ଲାନ ଘଡ଼ଘଡ଼ି ସହିତ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ କରାଯାଇଛି। ଶେଷ ମୁଖିଆ ଖବର ଫେରଘାଏ। ରାଇଜେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା। ରାଇଜେ ଖୁବ୍ ଜଲ୍ଦି ଶୁଭାରମ୍ଭ ହେବା ଆଉ 2ଟା ମେଡିକାଲ କଲେଜ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ। ରାଜ୍ୟ ସରକାରୀ କର୍ମଚାରୀମାନଙ୍କ ଲାଗି 2% ମହଙ୍ଗା ଭତ୍ତା ବଢ଼ାଲେ ସରକାର ଆଉ ଓଡ଼ିଆ ପକ୍ଷ ପାଳନର 11 ନମ୍ବର ଦିନେ ଆଜି ରାଜ୍ୟ ପାଳନ ହେଲା ଯୁବ ଲେଖକ ସମ୍ମିଳନୀ। ଆଜି ଆଞ୍ଚଳିକ ଖବର ନ ଶେଷ ହେଲା। ଜୁହାର।